आकाशवाणी। ସତ୍ୟବ୍ରତ ବେହୁରା କଂଗ୍ରେସ ପାର୍ଟିର ନିର୍ବାଚନ ଇସ୍ତାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ବିରୁଦ୍ଧରେ ପାର୍ଟି ଆଜି ନିର୍ବାଚନ କମିଶନ ଅଭିଯୋଗ କରୁଛି। ଚୈତ୍ର ଶୁକ୍ଲାଦି ଉଗାଡ଼ି ଗୁଡ଼ିପଡ଼ୁଆ ଚେତିଚାନ୍ଦ ନାବ୍ରେ ଓ ସଜୁବୁ ଚେଇରମ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ସନ୍ ପରିବାର ପୁଞ୍ଜି ସ୍କିମ୍ ମାମଲାରେ ମୃତ୍ୟୁକୁ ରବିନ୍ଦର ଓ ତାଙ୍କ ପରିବାରର ସଦସ୍ୟମାନଙ୍କର 25 କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଚଳ କରିଛି। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରଭ୍ ଚୀନ୍କୁ 2 ଦିନ ସରକାରୀ ଗସ୍ତରେ ଯାଇଛନ୍ତି ଏବଂ ମୋଜାମ୍ବିକ୍ର ଉତ୍ତର ଉପକୂଳରେ ଆଜି ଏକ ଡଙ୍ଗା ବୁଡ଼ିଯିବାରୁ ଅତିକମ୍ରେ 94 ଜଣ ଲୋକ ପ୍ରାଣ ହରାଇଛନ୍ତି ଓ 26 ଜଣ ନିଖୋଜ ଅଛନ୍ତି। କଂଗ୍ରେସ ପାର୍ଟିର ନିର୍ବାଚନ ଇସ୍ତାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ବିରୁଦ୍ଧରେ ପାର୍ଟି ଆଜି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି। ପାର୍ଟି ନେତା ସଲମାନ ଖୁର୍ସିଦ୍ଙ୍କ ନେତୃତ୍ୱରେ ଦଳୀୟ ନେତାମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିଶନକୁ ଯାଇ ଏ ବିଷୟରେ ଜଣାଇଛନ୍ତି। ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଖୁର୍ସିଦ୍ କହିଛନ୍ତି, କଂଗ୍ରେସ ନିର୍ବାଚନ ଇସ୍ତାହାର ମୁସଲିମ୍ ଲିଗ୍ର ଏକ ନକଲ ବୋଲି ଶ୍ରୀ ମୋଦିଙ୍କ ମନ୍ତବ୍ୟକୁ ପାର୍ଟି ବିରୋଧ କରୁଛି। ସେ କହିଛନ୍ତି ନିର୍ବାଚନ କମିଶନ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ପାର୍ଟି ମୁଖପାତ୍ର ପବନ ଖେଡ଼ା କହିଛନ୍ତି ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଧାନମନ୍ତ୍ରୀଙ୍କର ଲଗାଯାଇଥିବା ହୋର୍ଡିଂ, କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କର ତଥାକଥିତ ମିଥ୍ୟା ଆଫିଡେଭିଟ୍ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କିଛି ୟୁଟ୍ୟୁବ୍ ଚ୍ୟାନେଲ୍କୁ ନିଷେଧ କରିବା ବିଷୟ ପାର୍ଟି ଉତ୍ଥାପନ କରିଛି। ସେ କହିଛନ୍ତି ଯେହେତୁ ନିର୍ବାଚନ ହେବାକୁ ଅଛି, ନିର୍ବାଚନ କମିଶନ ଏସବୁ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିବା ଉଚିତ। ସରକାରଙ୍କ ଦ୍ୱାରା ଜାତୀୟ ତଦନ୍ତକାରୀ ସଂସ୍ଥା ସମେତ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରାଯାଉଥିବାର ଅଭିଯୋଗ କରି ତୃଣମୂଳ କଂଗ୍ରେସ ଆଜି ନିର୍ବାଚନ କମିଶନର ଦ୍ୱାରସ୍ଥ ହୋଇଛି। ପାର୍ଟିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିଶନକୁ ଯାଇ ଏ ବିଷୟରେ ଅଭିଯୋଗ କରିଛନ୍ତି। ଏହାପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ସାଂସଦ ସାଗରିକା ଘୋଷ କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ କର୍ମୀମାନଙ୍କୁ ଭୟଭୀତ କରାଇବା ଲାଗି ଏନ୍ଆଇଏର ଅପବ୍ୟବହାର କରାଯାଉଛି। ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି ନିର୍ବାଚନର ପବିତ୍ରତାକୁ ରକ୍ଷା କରିବା ପାଇଁ ସେ ନିବେଦନ କରିଛନ୍ତି। ପରେ ଟିଏମ୍ସି ନେତା ଡେରେକ୍ ଓବ୍ରିଏନ୍, ବେଲା ସେନ୍, ସାକେତ ଗୋଖଲେ ଓ ଅନ୍ୟମାନେ ଇଡି, ସିବିଆଇ ଓ ଏନ୍ଆଇଏର ଅପବ୍ୟବହାର ବିରୁଦ୍ଧରେ ନିର୍ବାଚନ କମିଶନ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚୈତ୍ର ଶୁକ୍ଲାଦି ଉଗାଡ଼ି ଗୁଡ଼ିପଡ଼ୁଆ ଚେତିଚାନ୍ଦ ନବ୍ରେ ଓ ସଜୁବୁ ଚେଇରମ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଏହି ପର୍ବଗୁଡ଼ିକ ଭାରତୀୟ ନବବର୍ଷରେ ବସନ୍ତ ଋତୁର ଆଗମନକୁ ସୂଚାଇଥାଏ। ରାଷ୍ଟ୍ରପତି କହିଛନ୍ତି ଏହି ପର୍ବଗୁଡ଼ିକ ଦେଶର ବିଭିନ୍ନ ଭାଗରେ ପାଳିତ ହୋଇଥାଏ ଓ ଶାନ୍ତି, ସଦ୍ଭାବନା ଏବଂ ସହିଷ୍ଣୁତାର ବାର୍ତ୍ତା ବହନ କରିଥାଏ। ସେ କହିଛନ୍ତି ଏହିସବୁ ପର୍ବ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବହନ କରେ ଓ ଲୋକମାନେ ଏଗୁଡ଼ିକୁ ପାଳନ କରି ପ୍ରକୃତି ପ୍ରତି କୃତଜ୍ଞତା ଜଣାଇଥାନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଚୈତ୍ର ଶୁକ୍ଲାଦି ଉଗାଡ଼ି ଗୁଡ଼ିପଡ଼ୁଆ ଚେତିଚାନ୍ଦ ନବ୍ରେ ଓ ସଜୁବୁ ଚେଇରବାର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଧନଖଡ଼ କହିଛନ୍ତି ଏହି ପର୍ବଗୁଡ଼ିକୁ ବିଭିନ୍ନ ନାମରେ ପାଳିତ କରାଯାଉଥିଲେ ମଧ୍ୟ ଏଗୁଡ଼ିକୁ ସମାନ ଆନନ୍ଦ ଉତ୍ସାହ ସହକାରେ ପାଳନ କରାଯାଇଥାଏ। ଏହି ପର୍ବଗୁଡ଼ିକ ପାରମ୍ପରିକ ନବବର୍ଷ ଆରମ୍ଭର ସୂଚନା ଦିଏ। ସେ କହିଛନ୍ତି ଏହିସବୁ ପର୍ବ ଆଶା, ସମୃଦ୍ଧି ଓ ନୂତନତ୍ୱର ପ୍ରତୀକ ବହନ କରେ। ଏହି ଅବସରରେ ଜନସାଧାରଣ ବିବିଧତାର ଏକତାର ଭାବନାକୁ ପ୍ରସାର କରିବା ପାଇଁ ଶ୍ରୀ ଧନଖଡ଼ ଆହ୍ୱାନ ଦେଇଛନ୍ତି। ନବବର୍ଷ ଲୋକମାନଙ୍କ ମଧ୍ୟରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେବ ବୋଲି ସେ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୋଦି ଗ୍ୟାରେଣ୍ଟି ହେଉଛି ଦେଶର ପ୍ରତ୍ୟେକ ଆଦିବାସୀ ପରିବାରର ଜୀବନଶୈଳୀରେ ଉନ୍ନତି ଆଣିବା। ଛତିଶଗଡ଼ର ବସ୍ତର ଡିଭିଜନର ଅମାବାଲ ଗ୍ରାମରେ ଏକ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକମାନଙ୍କର ସ୍ୱପ୍ନ ହେଉଛି ମୋଦି ଗ୍ୟାରେଣ୍ଟି। ସେ କହିଛନ୍ତି ଦେଶର ପ୍ରତ୍ୟେକ ପରିବାରକୁ ସମୃଦ୍ଧ କରିବା ଓ ଦେଶର ବିକାଶ କରିବା ତାଙ୍କର ଲକ୍ଷ୍ୟ। ସେ କହିଛନ୍ତି ଗତ 10 ବର୍ଷରେ ବିଜେପି ସରକାର ଗରିବମାନଙ୍କ ପାଇଁ ଯୋଜନାମାନ ଆଣିଛନ୍ତି, ଗରିବ ଲୋକମାନଙ୍କୁ ସେମାନଙ୍କ ଅଧିକାର ମିଳିଛି ଓ ବସ୍ତର ଡିଭିଜନ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଗତ 10 ବର୍ଷରେ 25 କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ସେ କହିଛନ୍ତି ମାଗଣା ରାସନ ଓ ଆୟୁଷ୍ମାନ ଯୋଜନାଗୁଡ଼ିକ ଲୋକମାନଙ୍କର ଖର୍ଚ୍ଚ କମ୍ କରିଛି ଓ ସଞ୍ଚୟ ବୃଦ୍ଧି କରିଛି। କଂଗ୍ରେସ ଶାସନରେ ଦେଶରେ ଦୁର୍ନୀତି ଥିଲା ବୋଲି ଦର୍ଶାଇ ସେ କହିଛନ୍ତି କଂଗ୍ରେସ କେବେ ଗରିବମାନଙ୍କ ବିଷୟରେ ଚିନ୍ତା କରେ ନାହିଁ। ଶୁଣୁଛନ୍ତି ଆକାଶବାଣୀରୁ। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟପ୍ରଦେଶର ସୈନି ଜିଲ୍ଲାର ଧୁମୁନାଠାରେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ଆଦିବାସୀମାନେ ଦେଶ ଓ ଜମିର ସର୍ବପ୍ରଥମ ମାଲିକ ଓ ସେ ଦୃଷ୍ଟିରୁ କଂଗ୍ରେସ ପାର୍ଟି ସେମାନଙ୍କୁ ଆଦିବାସୀ ବୋଲି କହୁଛି। ଅନ୍ୟପକ୍ଷରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହା ସେମାନଙ୍କୁ ବନବାସୀ ବୋଲି କହୁଛନ୍ତି। ଏହି ଦୁଇ ଶବ୍ଦ ପଛରେ ଦୁଇଟି ପୃଥକ ନୀତି ରହିଛି। ଆଦିବାସୀ ଶବ୍ଦର ଅର୍ଥ ହେଉଛି ଦେଶ ଓ ଜମିର ପ୍ରଥମ ମାଲିକ। ସେ ଦୃଷ୍ଟିରୁ ଆଦିବାସୀମାନେ ଯଦି ଜମିର ପ୍ରଥମ ମାଲିକ ତେବେ ସେମାନଙ୍କର ଜମି ଜଳ ଜଙ୍ଗଲ ଓ ସମ୍ଭଳ ଉପରେ ପ୍ରଥମ ଅଧିକାର ରହିଛି। କିନ୍ତୁ ବନବାସୀ ଶବ୍ଦର ଅର୍ଥ ହେଉଛି ଯେଉଁମାନେ ବଣରେ ବାସ କରନ୍ତି। ବନବାସୀ ଶବ୍ଦ ଉପରେ ମଧ୍ୟ ଏକ ନୀତି ରହିଛି। ଏହି ଶବ୍ଦ ସେମାନଙ୍କର ଇତିହାସ ଭାଷା ଓ ଜୀବନଶୈଳୀକୁ ଲୋପ କରିବାକୁ ଏକ ଉଦ୍ୟମ। ସେମାନଙ୍କୁ ବନବାସୀ କୁହାଯିବା ସମୟରେ ତାହା ଜଙ୍ଗଲରେ ରହୁଥିବା ଲୋକମାନଙ୍କୁ ବୁଝାଉଛି ଓ ସେମାନଙ୍କୁ ଜଙ୍ଗଲ ଜମି ଉପରେ କୌଣସି ଅଧିକାର ଦିଆଯାଉ ନାହିଁ। ଶ୍ରୀ ଗାନ୍ଧି ସାହାଗଲ୍ଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଦେଶର ବିକାଶ ଏନ୍ଡିଏ ସରକାରଙ୍କର ପ୍ରଧାନ ଲକ୍ଷ୍ୟ। ନିମାକଲ୍ଠାରେ ଏକ ରୋଡ୍ ଶୋ'ରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଦେଶର ଅର୍ଥନୀତି କୃଷିକ୍ଷେତ୍ର ଓ ମୌଳିକ ଢାଞ୍ଚା କ୍ଷେତ୍ର ବିକାଶ ଲାଭ କରିଛି। ସେ କହିଛନ୍ତି ଭାରତ ଖୁବ୍ ଶୀଘ୍ର ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ ହେବ ଓ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରିବ। ଏନ୍ଡିଏ 400 ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି। କଂଗ୍ରେସ ଓ ନ୍ୟାସନାଲ୍ କନ୍ଫରେନ୍ସ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଜାମ୍ମୁ କାଶ୍ମୀର ଓ ଲଦାଖରେ ଆସନ ବୁଝାମଣା ରାଜିନାମା ବିଷୟରେ ଘୋଷଣା କରିଛନ୍ତି। ଉଭୟ ଦଳ 3 ଲେଖାଏଁ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। କଂଗ୍ରେସ ପ୍ରାର୍ଥୀମାନେ ଉଦ୍ଧମପୁର ଜାମ୍ମୁ ଓ ଲଦାଖ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଓ ନ୍ୟାସନାଲ୍ କନ୍ଫରେନ୍ସ ପ୍ରାର୍ଥୀମାନେ ଅନନ୍ତନାଗ ବାରମୁଲା ଓ ଶ୍ରୀନଗର ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନ୍ୟାସନାଲ୍ କନ୍ଫରେନ୍ସ ନେତା ଉମାର ଅବଦୁଲ୍ଲା ଓ କଂଗ୍ରେସ ନେତା ସଲମାନ ଖୁର୍ସିଦ୍ ନୂଆଦିଲ୍ଲୀରେ ଏହା ଘୋଷଣା କରିଛନ୍ତି। ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍ ସନ୍ ପରିବାର ପୁଞ୍ଜି ସ୍କିମ୍ ମାମଲାରେ ମିତୁବି ରବିନ୍ଦର ଓ ତାଙ୍କ ପରିବାରର ସଦସ୍ୟମାନଙ୍କର ବ୍ୟାଙ୍କ ଜମା ଓ ଅଂଶଧନ ସମେତ 25 କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଚଳ କରିଛି। ଅଭିଯୁକ୍ତ ମିତୁବି ରବିନ୍ଦର ଓ ତାଙ୍କର ଘନିଷ୍ଠ ସହଯୋଗୀମାନେ ସର୍ବସାଧାରଣ ଓ ପୁଞ୍ଜିନିବେଶକାରୀମାନଙ୍କୁ ଠକିଥିବା ଅଭିଯୋଗରେ ତେଲଙ୍ଗାନା ପୁଲିସ୍ ଦ୍ୱାରା ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ଭିତ୍ତି କରି ଇଡି ତଦନ୍ତ ଆରମ୍ଭ କରିଥିଲା। ମିତୁବି ରବିନ୍ଦର ଓ ତାଙ୍କର ସହଯୋଗୀମାନେ 10,000 ଲୋକଙ୍କୁ ଠକି 158 କୋଟି ଟଙ୍କା ସଂଗ୍ରହ କରିଥିବାର ଇଡି କହିଛି। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରଭ୍ ଏକ ସରକାରୀ ଗସ୍ତରେ ଯାଇ ଚୀନ୍ରେ ପହଞ୍ଚିଛନ୍ତି। ଚୀନ୍କୁ ତାଙ୍କର 2 ଦିନ ଗସ୍ତ ସମୟରେ ସେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସହ କଥାବାର୍ତ୍ତା କରିବେ। କଥାବାର୍ତ୍ତାରେ ଦ୍ୱିପକ୍ଷୀୟ ସହଯୋଗ, ୟୁକ୍ରେନ୍ ପରିସ୍ଥିତି ଓ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବିଷୟ ସ୍ଥାନ ପାଇବ। ଦୁଇ ଦେଶ ପରସ୍କର ମଧ୍ୟରେ କୂଟନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏକ ସମୟରେ ଶ୍ରୀ ଲାଭ୍ରଭ୍ ଚୀନ୍କୁ ଗସ୍ତରେ ଯାଇଛନ୍ତି। ସେହି ଦୁଇ ରାଷ୍ଟ୍ରରେ ପାଶ୍ଚାତ୍ୟ ଦେଶ ଓ ନାଟୋ ସହ ବିବାଦ ବୃଦ୍ଧି ପାଉଛି ଓ ସେମାନେ ଆଫ୍ରିକା, ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଆଫ୍ରିକା ଉପରେ ଅଧିକ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛନ୍ତି। ଆମର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଆମେ ପେନ୍ସନ୍ ଅପ୍ସନ୍ସ ଆଭେଲେବୁଲ୍ ଫର୍ ଜନେରାଲ୍ ପବ୍ଲିକ୍, ଆମ୍ ଆଦମୀ କେ ଲିଏ ଉପଲବ୍ଧ ପେନ୍ସନ୍ ବିକଳ୍ପ ଶୀର୍ଷକ ଆଲୋଚନା ପ୍ରଚାର କରିବୁ। ପର୍ସନାଲ୍ ଫାଇନାନ୍ସ ବିଶେଷଜ୍ଞ ବଲବନ୍ତ ଜୈନ ଓ ଶରଦ କୋହଲି ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଓ 011-2331-4444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ସେମାନେ 9280-9400-44 ନମ୍ଘରକୁ ହ୍ୱାଟ୍ସଆପ୍ ମେସେଜ୍ କରି ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ newsonair.gov.in ଓ newsonair ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଭାରତୀୟ ପାଣିପାଗ ବିଭାଗ ଆଗାମୀ 24 ଘଣ୍ଟା ଓ ତାହା ପରେ ଦକ୍ଷିଣ ଭାରତରେ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ପୂର୍ବାନୁମାନ କରିଛି। ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ, ୟାନମ୍, ରାୟସୀମା, ତେଲଙ୍ଗାନା ଓ କର୍ଣ୍ଣାଟକର ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ପାଣିପାଗ ବିଭାଗ କହିଛି ତାମିଲନାଡୁ, ପୁଡୁଚେରୀ, କରାଇକଲ, କେରଳ ଓ ଗୁଜରାତର ତଟବର୍ତ୍ତୀ ଇଲାକାରେ ଗରମ ଓ ଆର୍ଦ୍ରତା ରହିବ। ମୋଜାମ୍ବିକ୍ର ଉତ୍ତର ଉପକୂଳରେ ଆଜି ଏକ ଡଙ୍ଗା ବୁଡ଼ିଯିବାରୁ ଅତିକମ୍ରେ 94 ଜଣ ଲୋକ ପ୍ରାଣ ହରାଇଛନ୍ତି ଓ 26 ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଉଦ୍ଧାରକାରୀମାନେ 5 ଜଣଙ୍କୁ ନିରାପଦରେ ଉଦ୍ଧାର କରିଛନ୍ତି। କଂଗ୍ରେସ ପାର୍ଟିର ନିର୍ବାଚନ ଇସ୍ତାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ବିରୁଦ୍ଧରେ ପାର୍ଟି ଆଜି ନିର୍ବାଚନ କମିଶନରେ ଅଭିଯୋଗ କରିଛି। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରଭ୍ ଚୀନ୍କୁ 2 ଦିନ ସରକାରୀ ଗସ୍ତରେ ଯାଇଛନ୍ତି ଏବଂ ମୋଜାମ୍ବିକ୍ ଉତ୍ତର ଉପକୂଳରେ ଆଜି ଏକ ଡଙ୍ଗା ବୁଡ଼ିଯିବାରୁ ଅତିକମ୍ରେ 94 ଜଣ ଲୋକ ପ୍ରାଣ ହରାଇଛନ୍ତି ଓ 26 ଜଣ ନିଖୋଜ ଅଛନ୍ତି।